ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ମରୁଡ଼ି ସ୍ଥିତି ସଙ୍ଗୀନ, 103 ବ୍ଲକ ପ୍ରଭାବିତ, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ରିପୋର୍ଟ ତଲବ। ଖରିଫ ଋତୁ ଆରମ୍ଭରୁ ବର୍ଷା କମିଛି, ଧାନ ବୁଣ ହେଲା ବେଳେ କମ, ଧାନ ଗଛ ବଢିଲା ବେଳେ ବି ଆବଶ୍ୟକ ପରିମାଣରେ ବର୍ଷା ହୋଇନି। ଶେଷ ଭାଗକୁ ଅର୍ଥାତ୍ ଏବେ ଯେତିକି ବର୍ଷୁଛି ତାହା ଯଥେଷ୍ଟ ନୁହେଁ। 8 ଜିଲ୍ଲାରେ ଭୟଙ୍କର ସ୍ଥିତି, 103 ବ୍ଲକରେ ମରୁଡ଼ି ସ୍ଥିତି ସଙ୍ଗୀନ। ଦୋଷ ମାନିବାକୁ ନାରାଜ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଣ ଫେଲ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁବାଣ, ଶକ୍ତିମନ୍ତ୍ରୀ ବେଫିକର। ନବ କଳେବରରେ ବ୍ୟସ୍ତ ରହିଲେ ସଚିବ, ଆଗୁଆ ପରିଚାଳନା ନୁହିଲା। ଆର୍ଥିକ ବର୍ଷ ଆରମ୍ଭରୁ ମହଙ୍ଗା ହେଲା ବିଜୁଳି, ଲୋକଙ୍କ ପକ୍ଷ ନେଲେନି ସରକାର କି ବିଦ୍ୟୁତ ନିୟାମକ ଆୟୋଗ। ଶୁଣାଣି ପରେ ଆୟୋଗ ତାଙ୍କ ରାୟ ଶୁଣାଇଲେ, ବର୍ତ୍ତମାନ ପରିସ୍ଥିତି ଯାହା ସେଥିରେ ବିଜୁଳି ଦର ବଢିବା ଛଡା ଅନ୍ୟ ଗତି ନାହିଁ। ବନ୍ଦ ହେବ ବିମାନ ବନ୍ଦର, ରାଜଧାନୀରେ ଥିବା ରାଜ୍ୟର ଏକମାତ୍ର ଆନ୍ତର୍ଜାତୀୟ ବିମାନ ବନ୍ଦର ବିଜୁ ପଟ୍ଟନାୟକ ଏୟାରପୋର୍ଟ ଲାଇସେନ୍ସ ଯେକୌଣସି ମୁହୂର୍ତ୍ତରେ ରଦ୍ଦ ହୋଇପାରେ। 7 ବର୍ଷରେ ମାଡ ହେଲାଣି 90 ପକ୍ଷୀ, ଲାଇସେନ୍ସ ରଦ୍ଦ ପାଇଁ ଧମକ, PCS କୁ ଚିଠି ଲେଖିଲେ କର୍ତ୍ତୃପକ୍ଷ। ଭାରତର ଆଶା ବଢିଲା, ଜାତିସଂଘର ନିରାପତ୍ତା ପରିଷଦରେ ସଂସ୍କାର ଆଣିବା ପାଇଁ ଆଜି ସଂଘର ମହାସଭା ବୈଠକ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ପାଇଁ ଏକ ଖସଡ଼ା ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ପାଣିରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।